ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଆସିବେ ଦିନେ ରାଜାଙ୍କ ରାଜା, ପ୍ରସ୍ତୁତ ଆମେ ରହିବା। ଏ ସାରା ଜଗତ ଯୀଶୁଙ୍କୁ ଦେଖିବ, ପ୍ରସ୍ତୁତ ଆମେ ରହିବା। ତୁମେ ପ୍ରସ୍ତୁତ ହୁଅ, ପ୍ରସ୍ତୁତ କର ଆଗମନ ନିକଟ। ଆସିବେ ଦିନେ ରାଜାଙ୍କ ରାଜା, ପ୍ରସ୍ତୁତ ଆମେ ରହିବା। ପ୍ରସ୍ତୁତ ଆମେ ରହିବା। ଦୀପରେ ତେଲ କମାଇବା ନାହିଁ, ପ୍ରସ୍ତୁତ ଆମେ ରହିବା। ତୋଡ଼ାକୁ ମାଟିରେ ପୋତିବା ନାହିଁ, ପ୍ରସ୍ତୁତ ଆମେ ରହିବା। ତୁମେ ପ୍ରସ୍ତୁତ ହୁଅ, ପ୍ରସ୍ତୁତ କର ଆଗମନ ନିକଟ। ଆସିବେ ଦିନେ ରାଜାଙ୍କ ରାଜା, ପ୍ରସ୍ତୁତ ଆମେ ରହିବା।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମେ ବିଶେଷ ଧନ୍ୟବାଦୀ। କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହକୁ ଦେଖି ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଯେ ପ୍ରଭୁ ତୁମେ ଦୟାରେ ମହାନ, ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର। ହଁ ପ୍ରଭୁ, ଆଜି ମଧ୍ୟ ତୁମେ ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କହିବା ପାଇଁ ଯାଉଅଛ। ପ୍ରଭୁ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ ଆଶୀର୍ବାଦ କର, ଆମମାନଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କରି ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର, ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର। ଏ ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ କରିନ୍ଥୀ 11 ପର୍ବର 16 ପଦରୁ ଆରମ୍ଭ କରି 12 ପର୍ବର 6 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଦେଖିଥିଲୁ ପାଉଲଙ୍କ ପ୍ରେରିତ ପଦର ସ୍ପଷ୍ଟୀକରଣ, ଆଉ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ 11 ପର୍ବର 16-17 ପଦରେ ଏହିପରି ଲେଖା ଅଛି, ମୁଁ ପୁନର୍ବାର କହୁଅଛି, କେହି ମୋତେ ନିର୍ବୋଧ ମନେ ନ କରୁ, କିନ୍ତୁ ଯଦି ତୁମେମାନେ ସେପରି ମନେ କର ତେବେ ସୁଦ୍ଧା ମୋତେ ନିର୍ବୋଧ ପରି ଗ୍ରହଣ କର, ଯେପରି ମୁଁ ମଧ୍ୟ ଅଳ୍ପ ଦର୍ପ କରିପାରେ। ମୁଁ ଯାହା କହୁଅଛି ତା ପ୍ରଭୁଙ୍କ ମତାନୁସାରେ କହୁନାହିଁ, ମାତ୍ର ନିର୍ବୋଧ ତୁଲ୍ୟ ଏପରି ଅତ୍ୟନ୍ତ ସାହସରେ ଦର୍ପ କରି କହୁଅଛି। ପାଉଲ କହନ୍ତି ଯେ ସେ ଏହିପରି ନିର୍ବୋଧ ତୁଲ୍ୟ ଦର୍ପ କରିବା ଉଚିତ ଓ ସେମାନେ ତାହାଙ୍କୁ ନିର୍ବୋଧ ପରି ଗ୍ରହଣ କରିବା ଉଚିତ, କାରଣ ସେ ନିଜରୁ ସେହି ପ୍ରେରିତ ପଦର ଅଧିକାରୀ ହୋଇନାହାନ୍ତି, ମାତ୍ର ଖ୍ରୀଷ୍ଟ ତାହାଙ୍କୁ ସେହି ପ୍ରେରିତ ପଦର ଅଧିକାରୀ କରାଇଛନ୍ତି ଓ ସେ ଖ୍ରୀଷ୍ଟଙ୍କ ଦ୍ୱାରା ମନୋନୀତ ଜଣେ ପ୍ରେରିତ। ଯଦି ସେ ସେହି ପ୍ରେରିତ ପଦ ନିମନ୍ତେ ଦର୍ପ କରନ୍ତି ତାହେଲେ ତହିଁରେ କିଛି କ୍ଷତି ନାହିଁ, ଯେଣୁ ସେ ତାହା ନିଜ ନିମନ୍ତେ କରୁନାହାନ୍ତି ମାତ୍ର ସୁଷମାଚାରର ପକ୍ଷରେ କରୁଅଛନ୍ତି, ଯେପରି ସୁଷମାଚାରର ସତ୍ୟତା ପ୍ରତ୍ୟେକ ଲୋକମାନଙ୍କ ନିକଟରେ ପ୍ରକାଶିତ ହୁଏ ଓ ପ୍ରତ୍ୟେକଙ୍କ ଦ୍ୱାରା ଗୃହୀତ ହୁଏ। ତାହା ହିଁ ହେଉଛି ତାହାଙ୍କର ଲକ୍ଷ୍ୟ। ଏହାପରେ ଏଗାର ପର୍ବର ଅଠର ପଦରୁ କୋଡ଼ିଏ ପଦ ମଧ୍ୟରେ ଲେଖା ଅଛି, ଅନେକ ସାଂସାରିକ ଭାବରେ ଦର୍ପ କରୁଥିବାରୁ ମୁଁ ମଧ୍ୟ ଦର୍ପ କରିବି, କାରଣ ତୁମେମାନେ ବୁଦ୍ଧିମାନ ବୋଲି ସିନା ଆନନ୍ଦରେ ନିର୍ବୋଧମାନଙ୍କ ପ୍ରତି ସହିଷ୍ଣୁ ହେଉଅଛ। ଯେଣୁ ଯଦି କେହି ତୁମମାନଙ୍କୁ ଦାସ କରି ରଖେ, ତୁମମାନଙ୍କ ସମ୍ପତ୍ତି ଗ୍ରାସ କରେ, ତୁମମାନଙ୍କୁ ଫାନ୍ଦରେ ପକାଇ ଧରେ, ଅହଙ୍କାର କରେ ବା ତୁମମାନଙ୍କ ମୁହଁରେ ଚାପୁଡ଼ା ମାରେ, ତେବେ ତୁମେମାନେ ତାହା ସହିଥାଅ। ସେ ସେମାନଙ୍କୁ ଏଠାରେ ଏକ ବ୍ୟଙ୍ଗ ଛଳରେ କଥା କହି ଶିକ୍ଷା ଦିଅନ୍ତି। ସେ ସେମାନଙ୍କୁ ଏଠାରେ ଏକ ଦୃଢ଼ ଚେତନାର ବାଣୀ ପ୍ରଦାନ କରନ୍ତି। ସେ କହନ୍ତି, କେହି ଯଦି ସେମାନଙ୍କ ମଧ୍ୟକୁ ଆସି ସେମାନଙ୍କୁ ବ୍ୟବସ୍ଥାର ଅଧୀନ କରି ରଖେ, ସେମାନଙ୍କ ସମ୍ପତ୍ତି ଗ୍ରାସ କରେ, ଅହଙ୍କାର କରେ, ସେମାନଙ୍କ ମୁହଁରେ ଚାପୁଡ଼ା ମାରେ ଓ ସେମାନଙ୍କୁ ଫାନ୍ଦରେ ପକାଇ ଧରେ, ତାହେଲେ ସେମାନେ ତାହା ସହ୍ୟ କରିବେ। ସେମାନେ ସେହି ପ୍ରକାର ବ୍ୟବହାର ସେହି ମିଥ୍ୟା ଶିକ୍ଷକମାନଙ୍କଠାରୁ ଗ୍ରହଣ କରିବେ, ମାତ୍ର ସେମାନେ ବାସ୍ତବରେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କର ଶିକ୍ଷାକୁ ଗ୍ରହଣ କରିବେ ନାହିଁ କି ସେମାନଙ୍କୁ ପ୍ରେରିତ ବୋଲି ଚିହ୍ନିପାରିବେ ନାହିଁ। ବର୍ତ୍ତମାନ ଆମେ ଆଉ ଏକ ବିଭାଗ ମଧ୍ୟକୁ ଆସୁଅଛୁ, ଯେଉଁଠାରେ ପାଉଲ ଜଣେ ସୁସମାଚାର ପ୍ରଚାରକ ହିସାବରେ ନିଜର ଜୀବନକୁ ବର୍ଣ୍ଣନା କରନ୍ତି। ବାସ୍ତବରେ ଯେତେବେଳେ ମୁଁ ତାହାଙ୍କର ସେହି ଜୀବନକୁ ଭଲଭାବେ ଲକ୍ଷ୍ୟ କରେ, ମୁଁ ମଧ୍ୟ ଜଣେ ସୁସମାଚାର ପ୍ରଚାରକ ହିସାବରେ ନିଜକୁ ଲଜ୍ଜିତ ମନେ କରେ, କାରଣ ମୁଁ ସେହିପରି ଭାବେ ନିଜକୁ ସୁସମାଚାର ପ୍ରଚାର ନିମନ୍ତେ ଅର୍ପଣ କରିପାରି ନାହିଁ କି ସେହି ଆହ୍ୱାନର ଯୋଗ୍ୟ ଆଚରଣ କରିପାରି ନାହିଁ। ତେବେ ଦେଖନ୍ତୁ ଏଗାର ପର୍ବର ଏକୋଇଶ ବାଇଶ ପଦରେ ଏହିପରି ଲେଖା ଅଛି, ମୁଁ ଲଜ୍ଜା ସହ ସ୍ୱୀକାର କରୁଅଛି ଯେ ଆମ୍ଭେମାନେ ତ ଦୁର୍ବଳ ହୋଇଅଛୁ, ତଥାପି ଯେକୌଣସି ବିଷୟରେ କେହି ସାହସୀ ଅଟେ, ମୁଁ ନିର୍ବୋଧତାରେ କହୁଅଛି, ମୁଁ ମଧ୍ୟ ସାହସୀ। ସେମାନେ କି ଏବ୍ରିୟ? ମୁଁ ମଧ୍ୟ ଏବ୍ରିୟ। ସେମାନେ କି ଇସ୍ରାଏଲୀୟ? ମୁଁ ମଧ୍ୟ ଇସ୍ରାଏଲୀୟ। ସେମାନେ କି ଅବ୍ରାହ୍ମଙ୍କ ସନ୍ତାନ? ମୁଁ ମଧ୍ୟ ଅବ୍ରାହ୍ମଙ୍କ ସନ୍ତାନ। ପାଉଲ କହନ୍ତି, ମୁଁ ମୋର ବଂଶାବଳୀକୁ ମଧ୍ୟ ପ୍ରମାଣିତ କରିପାରିବି, କାରଣ ଆମେ ଜାଣୁ ଯେ ପାଉଲ କିଏ ଥିଲେ ଓ ସେ କ'ଣ କରିଥିଲେ, ତହିଁରେ କୌଣସି ପ୍ରଶ୍ନ ବା ସନ୍ଦେହ ନାହିଁ। ତେବେ ଏଗାର ପର୍ବର ତେଇଶ ଓ ଚବିଶ ପଦରେ ଏହିପରି ଲେଖା ଅଛି, ସେମାନେ କି ଖ୍ରୀଷ୍ଟଙ୍କ ସେବକ? ମୁଁ ପାଗଳ ପରି କହୁଅଛି, ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ, ମୁଁ ଜିହୁଦୀମାନଙ୍କଠାରୁ ପାଞ୍ଚଥର ଉଣଚାଳିଶ ପ୍ରହାର ପାଇଅଛି। ଦେଖନ୍ତୁ ପାଉଲ ଏଠାରେ ତାହାଙ୍କ ଜୀବନର ସାକ୍ଷ୍ୟ ପ୍ରଦାନ କରନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରେରିତ ହିସାବରେ ପ୍ରେରିତମାନଙ୍କ ମଧ୍ୟରେ ପାଉଲଙ୍କର ସମକକ୍ଷ କେହି ନଥିଲେ। ତେବେ ସେହି ସମୟରେ ଜିହୁଦୀମାନେ ଏକ ସ୍ୱତନ୍ତ୍ର ଧାରା ଅନୁଯାୟୀ ଅଣଚାଳିଶ ଥର ପ୍ରହାର କରୁଥିଲେ, ସେହି ଲୋକର ଯେପରି ମୃତ୍ୟୁ ନ ହୁଏ ଏଥିନିମନ୍ତେ ସେମାନେ ଗୋଟିଏ ପାର୍ଶ୍ୱରେ ତେର ଥର ପ୍ରହାର କରୁଥିଲେ ଓ ଅପର ପାର୍ଶ୍ୱରେ ତେର ଥର ପ୍ରହାର କରୁଥିଲେ ଓ ପଛ ପାର୍ଶ୍ୱରେ ତେର ଥର ପ୍ରହାର କରିଥିଲେ, ଏହିପରି ଅଣଚାଳିଶ ଥର ପ୍ରହାର କରିଥିଲେ। ତେବେ ଏହିପରି ଭାବେ ପାଉଲ ପାଞ୍ଚ ଥର ଉଣଚାଳିଶ ପ୍ରହାର ପାଇଥିଲେ। ଏହାପରେ ଏଗାର ପର୍ବର ପଚିଶରୁ ସତେଇଶ ପଦ ମଧ୍ୟରେ ଲେଖା ଅଛି, ତିନିଥର ବେତ୍ରାଘାତ, ଥରେ ପ୍ରସ୍ତରାଘାତ, ତିନିଥର ଜାହାଜ ଭଙ୍ଗ ସହିଅଛି, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି, ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାୟତଙ୍କ ବିପଦରେ, ସ୍ୱଜାତିଠାରୁ ବିପଦରେ, ବିଜାତିମାନଙ୍କଠାରୁ ବିପଦରେ, ନଗରର ବିପଦରେ, ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ, ଭଣ୍ଡ ଭାଇମାନଙ୍କଠାରୁ ବିପଦରେ, ପରିଶ୍ରମ ଓ କଷ୍ଟଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷ୍ଣାରେ, ଅନେକ ଥର ଉପବାସରେ, ଶୀତ ଓ ଉଲ୍ଲଙ୍ଘତାରେ। ଆମେ କେତେଜଣ ଏପରି ପାଉଲଙ୍କ ପରି କହିପାରିବା ଯେ ଆମେ ପ୍ରଭୁଙ୍କ ନିମନ୍ତେ ଅନ୍ତତଃ କିଛି କଷ୍ଟ ସହ୍ୟ କରିଅଛୁ? କ'ଣ ଆମର ସେହିପରି ଅନୁଭୂତି ଅଛି କି? ଆମେ କ'ଣ ପାଉଲଙ୍କ ପରି ଏହି ପ୍ରକାର ବିପଦ ଆଉ ପ୍ରହାର ମଧ୍ୟ ଦେଇ ଗତି କରିଛୁ କି? କିନ୍ତୁ ଆମେ ପାଉଲଙ୍କ ସହ ସମକକ୍ଷ ହୋଇପାରିବା ନାହିଁ। ଆମେ କିନ୍ତୁ ସବୁ ପ୍ରକାର ସୁଖ ସୁବିଧା ଚାହୁଁ, ଭୋଗ ବିଳାସ ମଧ୍ୟରେ ରହି ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବାକୁ ଚାହୁଁ, ମାତ୍ର ପାଉଲଙ୍କ ପରି ଆମମାନଙ୍କର ଅନୁଭୂତି ନାହିଁ କି? ସେହିପରି ଅନୁଭୂତି ମଧ୍ୟ ଦେଇ ଆମେ ଖ୍ରୀଷ୍ଟଙ୍କ ସାକ୍ଷୀ ହେବା ବଡ଼ କଷ୍ଟକର। ଆମେ ଯେତେବେଳେ ଖ୍ରୀଷ୍ଟଙ୍କର ସାକ୍ଷୀ ହେବା ପାଇଁ ଚାହୁଁ, ଆମେ ଖ୍ରୀଷ୍ଟଙ୍କର କାର୍ଯ୍ୟ କରିବା ପାଇଁ ଆଗେଇ ଯାଉ, କିନ୍ତୁ ଯଦି କୌଣସି ପ୍ରକାର ସମସ୍ୟା ଆସେ, କଷ୍ଟ ଆସେ, ଅସୁବିଧା ହୁଏ, ତାହେଲେ ଆମେ ପଛଘୁଞ୍ଚା ଦେଉ। ବିଶେଷରେ ଦେଖାଯାଏ ଯେ ଯେଉଁମାନେ ପ୍ରଭୁଙ୍କର କାର୍ଯ୍ୟ କରି ସେମାନେ ଯେଉଁ ସ୍ଥାନକୁ ପଠାଯାଆନ୍ତି କାର୍ଯ୍ୟ କରିବା ପାଇଁ, ସେ ସ୍ଥାନରେ ସମସ୍ତ ପ୍ରକାର ସୁଖ ସୁବିଧା ଅଛି କି ନାହିଁ ସେମାନେ ପଚାରି ବୁଝନ୍ତି। ଏପରିକି ଅନେକ ପ୍ରଚାରକମାନେ, ବାଳକମାନେ ଯାଆନ୍ତି ବିଭିନ୍ନ ସ୍ଥାନକୁ ପ୍ରଚାର କରିବା ପାଇଁ, ଯେଉଁଠି ସେମାନଙ୍କ ପାଇଁ ସୁଖ ସୁବିଧା ଅଛି ସେମାନେ ସେ ସ୍ଥାନକୁ ଯାଆନ୍ତି, ମାତ୍ର ଯେଉଁଠାରେ ଅସୁବିଧା ଅଛି ସେ ସ୍ଥାନକୁ ଯିବା ପାଇଁ ସେମାନେ ଇଚ୍ଛା କରନ୍ତି ନାହିଁ। କିନ୍ତୁ ଆମେ ଦେଖୁ ପାଉଲଙ୍କ ଜୀବନରେ କେତେ ସ୍ୱାର୍ଥତ୍ୟାଗର ଜୀବନ, କେତେ ସମସ୍ୟା ମଧ୍ୟ ଦେଇ ସେ ଗତି କରିଛନ୍ତି। କ'ଣ ପାଇଁ? ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେବା ପାଇଁ, ଖ୍ରୀଷ୍ଟଙ୍କ ନିମନ୍ତେ ଆତ୍ମଲାଭ କରିବା ପାଇଁ, ଏବଂ ଖ୍ରୀଷ୍ଟୀୟ ମଣ୍ଡଳୀକୁ ବଢ଼ାଇବା ପାଇଁ, ଖ୍ରୀଷ୍ଟୀୟ ମଣ୍ଡଳୀର ବିସ୍ତାର ପାଇଁ। ବାସ୍ତବରେ ପ୍ରେରିତ ପାଉଲଙ୍କର ଉତ୍ସର୍ଗୀକୃତ ଜୀବନ କେତେ ମହାନ! ଏତେ ବଡ଼ ମହାନ ଲୋକ ହୋଇ ମଧ୍ୟ ସେ ଅନେକ ପ୍ରକାର କଷ୍ଟ ଦୁଃଖ ମଧ୍ୟ ଦେଇ ଗତି କରିଥିଲେ, ତଥାପି ସେ ସବୁ ଅବସ୍ଥାରେ ଆନନ୍ଦ କରନ୍ତି। ଆଉ ସେ କହନ୍ତି, ସର୍ବଦା ଆନନ୍ଦ କର, ପୁନଶ୍ଚକ ହୋଇଛି ଆନନ୍ଦ କର। ଏହି ସମସ୍ତ ଅନୁଭୂତି ମଧ୍ୟ ଦେଇ ସେ ଯିବା ସମୟରେ ମଧ୍ୟ ସେ ଆନନ୍ଦ କରୁଥିଲେ, ଯେହେତୁ ସେ ପ୍ରଭୁଙ୍କ ଦ୍ୱାରା ପ୍ରେରିତ ହୋଇଥିଲେ, ପ୍ରଭୁ ତାହାଙ୍କର ସହବର୍ତ୍ତୀ ଥିଲେ, ତାହା ସେ ନିଜେ ଅନୁଭବ କରିଥିଲେ। ଏହାପରେ ଏଗାର ପର୍ବର ଅଠେଇଶ ପଦରେ ଲେଖା ଅଛି, ଅବଶିଷ୍ଟ ସମସ୍ତ ବିଷୟ ଛଡ଼ା ଆଉ ଗୋଟିଏ ବିଷୟ ପ୍ରତିଦିନ ମୋ ଉପରେ ମାଡ଼ି ପଡ଼ୁଅଛି, ଅର୍ଥାତ୍ ମଣ୍ଡଳୀ ସମୂହ ନିମନ୍ତେ ଚିନ୍ତା। ପାଉଲଙ୍କର ମଣ୍ଡଳୀମାନଙ୍କ ନିମନ୍ତେ ପ୍ରକୃତିରେ ବୋଝ ଥିଲା। ସେ ମଣ୍ଡଳୀମାନଙ୍କର ଆତ୍ମିକ ଅଭିବୃଦ୍ଧି ନିମନ୍ତେ ଓ ସୁରକ୍ଷା ନିମନ୍ତେ ବିଶେଷ ଚିନ୍ତିତ ଥିଲେ। ସେ କେବଳ ମଣ୍ଡଳୀ ବିସ୍ତାର କରିବାରେ ଲାଗିନଥିଲେ, ମାତ୍ର ସେ ମଣ୍ଡଳୀ ପ୍ରତିଷ୍ଠା କରିବା ପରେ ପରେ ସେହି ମଣ୍ଡଳୀମାନଙ୍କର ଯତ୍ନତତ୍ୱ ନେଉଥିଲେ। ସେମାନେ କେଉଁ ପ୍ରକାର ଅବସ୍ଥା ମଧ୍ୟରେ ଅଛନ୍ତି ତାହା ମଧ୍ୟ ସେ ଲକ୍ଷ୍ୟ କରୁଥିଲେ, ଆଉ ସେଥିନିମନ୍ତେ ସେ ସଦାସର୍ବଦା ପ୍ରାଣପଣ କରୁଥିଲେ। କାରଣ ମଣ୍ଡଳୀ ହେଉଛି ସୁସମାଚାରର ଫଳନ୍ତି ବୃକ୍ଷ। ଯଦି ମଣ୍ଡଳୀର ଯତ୍ନ ନିଆ ନଯାଏ, ତାହେଲେ ସୁସମାଚାର ପ୍ରଚାର କରିବା ମଧ୍ୟ ମୂଲ୍ୟହୀନ। ଏହା ଏପରି ଜଣାଯାଏ ଯେ ବୃକ୍ଷ ଲଗାଇ ବୃକ୍ଷର ଫଳ ଖାଇବା ପୂର୍ବରୁ ଯେପରି ବୃକ୍ଷକୁ ହାଣି ଦିଆଯାଏ, ଏହା ଠିକ୍ ସେହିପରି ଆଜି ମଧ୍ୟ ପ୍ରତ୍ୟେକ ପାଳକ ତଥା ପ୍ରଚାରକମାନେ ମଣ୍ଡଳୀ ନିମନ୍ତେ ବୋଝଗ୍ରସ୍ତ ହେବା ଉଚିତ। କିନ୍ତୁ ଯଦି ସେମାନେ ମଣ୍ଡଳୀ ନିମନ୍ତେ ବୋଝଗ୍ରସ୍ତ ନୁହନ୍ତି, ମେଷମାନଙ୍କ ନିମନ୍ତେ ଚିନ୍ତା ନ କରନ୍ତି, ସେମାନଙ୍କର ରକ୍ଷଣାବେକ୍ଷଣ ନ କରନ୍ତି, ତାହେଲେ ସୁଷମାଚାରର ପ୍ରକୃତ ଆଭିମୁଖ୍ୟକୁ ସେମାନେ ସଫଳ କରିପାରିବେ ନାହିଁ। ଏହା ସେହି ଫଳନ୍ତି ବୃକ୍ଷକୁ କାଟିଦେଲା ପରି। କିନ୍ତୁ ପାଉଲଙ୍କର ମଣ୍ଡଳୀଗୁଡ଼ିକ ପ୍ରତି ଏକ ସ୍ୱତନ୍ତ୍ର ବୋଝ ଥିଲା। ଏଗାର ପର୍ବର 29-31 ପଦରେ ଲେଖା ଅଛି, କେହି ଦୁର୍ବଳ ହେଲେ ମୁଁ କ'ଣ ଦୁର୍ବଳ ନୁହେଁ, କେହି ବିଘ୍ନ ପାଇଲେ ମୁଁ କ'ଣ ଉତ୍ତପ୍ତ ହୁଏ ନାହିଁ, ଯଦି ମୋର ଦର୍ପ କରିବାର ଆବଶ୍ୟକ ହୁଏ ତେବେ ମୁଁ ମୋର ଦୁର୍ବଳତା ବିଷୟରେ ଦର୍ପ କରିବି। ମୁଁ ଯେ ମିଥ୍ୟା କହୁନାହିଁ ଏହା ପ୍ରଭୁ ଯୀଶୁଙ୍କ ଈଶ୍ୱର ଓ ପିତା ଜାଣନ୍ତି, ସେ ଯୁଗେ ଯୁଗେ ଧନ୍ୟ। ପାଉଲ କହନ୍ତି, ଖ୍ରୀଷ୍ଟଙ୍କର ଜଣେ ପ୍ରଚାରକ ସ୍ୱରୂପେ ଏଠାରେ ମୁଁ ମୋର କାର୍ଯ୍ୟର ବିବରଣୀ ପ୍ରଦାନ କରୁଅଛି। ପାଉଲ ଏଠାରେ ନିଜର ପ୍ରେରିତ ପଦର ସତ୍ୟାସତ୍ୟକୁ ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି। ସେ ଯେ ଅନ୍ୟ ପ୍ରେରିତମାନଙ୍କ ତୁଳନାରେ କିଛି କମ୍ ନୁହନ୍ତି ତାହା ସେଠାରେ ଦୃଢ଼ତାର ସହିତ ପ୍ରକାଶ କରନ୍ତି। ଆଉ ତାହା କେବଳ କଥାରେ ନୁହେଁ, ମାତ୍ର ସେ ଯେ କାର୍ଯ୍ୟରେ ତାହା ପ୍ରତିଫଳିତ କରିଅଛନ୍ତି ତାହା ସେ ଅଧିକାରର ସହିତ କହୁଅଛନ୍ତି। ଆମମାନେ ସେପରି କହିପାରିବା କି? କହିପାରିବା ନାହିଁ, କିନ୍ତୁ ପାଉଲ କହିପାରୁଛନ୍ତି ଯେହେତୁ ସେ ତାହା ସାଧନ କରୁଅଛନ୍ତି। ଏଗାର ପର୍ବର 32-33 ପଦରେ ଲେଖା ଅଛି, ଦମେଶକରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ, ଆଉ ଟୋକାଇରେ ଗୋଟିଏ ଖିଡ଼ିକି ବାଟେ ପାଚେରୀ ଦେଇ ମୋତେ ଓହ୍ଲାଇ ଦିଆଗଲା, ପୁଣି ମୁଁ ତାଙ୍କ ହସ୍ତରୁ ରକ୍ଷା ପାଇଲି। ବାସ୍ତବରେ ଏହା କେତେ ଦୁଃଖର ବିଷୟ, ପାଉଲଙ୍କୁ ଗୋଟିଏ ଟୋକାଇରେ ଗୋଟିଏ ଖିଡ଼ିକି ବାଟେ ପାଚେରୀ ଦେଇ ଓହ୍ଲାଇ ଦିଆଗଲା ଯେପରି ସେ ତାଙ୍କର ଶତ୍ରୁମାନଙ୍କ ଦ୍ୱାରା ହତ ନ ହୁଅନ୍ତି। ଚିନ୍ତା କରନ୍ତୁ, ଆଜି କ'ଣ ଆମେ ସେହିପରି ପରିସ୍ଥିତିର ସମ୍ମୁଖୀନ ହୋଇଛୁ କି? କିନ୍ତୁ ପାଉଲଙ୍କ ବିଷୟ ଭାବିଲେ ଯେତିକି କୌତୁହଳ ବୋଲି ମନେ ହୁଏ ସେତିକି ଦୁଃଖ ମଧ୍ୟ ଲାଗେ। ମାତ୍ର ସେ ଏହିସବୁ ଖ୍ରୀଷ୍ଟଙ୍କ ନିମନ୍ତେ ସହ୍ୟ କରିଥିଲେ, ଏହା ତାଙ୍କ ପ୍ରେରିତ ପଦର ମୁଦ୍ରାଙ୍କ ସ୍ୱରୂପ ଥିଲା। ତେଣୁ ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ଖ୍ରୀଷ୍ଟଙ୍କ ସେବାରେ କୌଣସି ତାଡ଼ନା ବା ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେଥିନିମନ୍ତେ ଗର୍ବିତ ହୁଅନ୍ତୁ ନାହିଁ, କିନ୍ତୁ ପାଉଲଙ୍କ ବିଷୟକୁ ଟିକିଏ ମନରେ ସ୍ମରଣ କରନ୍ତୁ। ତାହେଲେ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଅଧିକ କିଛି ସହ୍ୟ କରିବା ପାଇଁ ଓ ସାଧନ କରିବା ପାଇଁ ପ୍ରେରଣା ପାଇପାରିବେ। ଆମେ ପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କରିବା ଉଚିତ, ହେ ପ୍ରଭୁ, ମୋତେ ପାଉଲଙ୍କ ପରି ତୁମ୍ଭର ଜଣେ ସତ୍ୟ ତଥା ବିଶ୍ୱସ୍ତ ସେବକ ହେବା ନିମନ୍ତେ ସାହାଯ୍ୟ କର। ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଆପଣଙ୍କୁ ଓ ମୋତେ ସାହାଯ୍ୟ କରିବେ। ବର୍ତ୍ତମାନ ଆମେ ଏହି ଦ୍ୱିତୀୟ କରନ୍ଥୀୟ ପତ୍ରର 12 ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ପାଉଲଙ୍କ ପ୍ରେରିତ ପଦର ଭାବବାଣୀ। ତେବେ ଏକ କୌତୁହଳର ବିଷୟ ହେଉଛି ଯେ ପବିତ୍ର ବାଇବଲ ତିନି ଜଣ ବ୍ୟକ୍ତିଙ୍କ ବିଷୟ ନେଇ ପ୍ରକାଶ କରେ ଯେଉଁମାନେ କି ସ୍ୱର୍ଗକୁ ଯାତ୍ରା କରିଥିଲେ ଓ ଫେରି ଆସିଥିଲେ। ସେମାନଙ୍କ ମଧ୍ୟରୁ କେହି ହେଲେ ପୁରାତନ ନିୟମର ନଥିଲେ। ଆପଣଙ୍କ ମନରେ ଏଠାରେ ପ୍ରଶ୍ନ ଆସିପାରେ ଯେ ପୁରାତନ ନିୟମରେ ହନୋକ ଓ ଏଲିଓଙ୍କ ବିଷୟରେ କ'ଣ କୁହାଯାଇପାରେ, ସେମାନେ କ'ଣ ସ୍ୱର୍ଗକୁ ନୀତ ହୋଇନଥିଲେ? ମୁଁ ଭାବେ ନାହିଁ ଯେ ସେମାନେ ସ୍ୱର୍ଗକୁ ଯାଇଥିଲେ, କାରଣ ପ୍ରଭୁ ଯୀଶୁ ନିଜେ କହନ୍ତି, ଯାହାକି ଯୋହନ 3 ପର୍ବର 13 ପଦରେ ଲେଖା ଅଛି, ଆଉ ଯେଉଁ ମନୁଷ୍ୟ ପୁତ୍ର ସ୍ୱର୍ଗରୁ ଅବତରଣ କଲେ ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରିନାହିଁ। ତେଣୁ ମୁଁ ଭାବେ ନାହିଁ ଯେ ପ୍ରଭୁ ଯୀଶୁ ଏହିପରି ମନ୍ତବ୍ୟ ଦେବା ପୂର୍ବରୁ ଆଉ କେହି ସ୍ୱର୍ଗାରୋହଣ କରିଥିଲେ। ହଁ, ଏଲିଓ ଯଦିଓ ସ୍ୱର୍ଗାରୋହଣ କରିଥିଲେ, ମାତ୍ର ସେ ସେହି ବାୟୁମଣ୍ଡଳର ଶୂନ୍ୟ ସ୍ଥାନ ମଧ୍ୟକୁ ଗମନ କରିଥିଲେ। ଏଠାରେ ଆମେ ଜାଣି ରଖିବା ଉଚିତ ଯେ ତିନୋଟି ସ୍ୱର୍ଗ ରହିଅଛି। ଗୋଟିଏ ସ୍ୱର୍ଗ ପକ୍ଷୀର ସ୍ୱର୍ଗ, ଅର୍ଥାତ୍ ଯେଉଁ ସ୍ତର ମଧ୍ୟରେ ପକ୍ଷୀମାନେ ବିଚରଣ କରନ୍ତି। ଦ୍ୱିତୀୟରେ ଗ୍ରହ ନକ୍ଷତ୍ରର ସ୍ୱର୍ଗ, ଯେଉଁଠାରେ କି ଗ୍ରହ ନକ୍ଷତ୍ରମାଳା ଦେଖାଯାଆନ୍ତି। ଓ ଶେଷରେ ତୃତୀୟ ସ୍ୱର୍ଗ, ଯାହାକି ପରମେଶ୍ୱରଙ୍କର ବାସସ୍ଥାନ। ତେଣୁ ଯେଉଁ ସମୟରେ ପ୍ରଭୁ ଯୀଶୁ ଏହି ପ୍ରକାର ମନ୍ତବ୍ୟ ଦେଇଥିଲେ ସେହି ସମୟ ପର୍ଯ୍ୟନ୍ତ ସମ୍ଭବତଃ କେହି ସ୍ୱର୍ଗାରୋହଣ କରିନଥିଲେ। ସେ କହନ୍ତି ମନୁଷ୍ୟ ପୁତ୍ର ସ୍ୱର୍ଗରୁ ଅବତରଣ କଲେ। ଏହାପରେ ଆମେ ନୂତନ ନିୟମରେ ଦୁଇ ଜଣଙ୍କୁ ଜାଣିବାକୁ ପାରୁ ଯେଉଁ ଦୁଇ ଜଣ ସ୍ୱର୍ଗକୁ ଯାଇ ଫେରି ଆସିଥିଲେ। ସେହି ପାତ୍ମଦ୍ୱୀପରେ ଜୋହନ ସ୍ୱର୍ଗକୁ ନୀତ ହୋଇଥିଲେ। ସେ ଯେଉଁସବୁ ବିଷୟ ଦେଖିଲେ ଓ ଶୁଣିଲେ ତାହା ସବୁ ପ୍ରକାଶିତ ବାକ୍ୟରେ ପ୍ରକାଶ କରିଅଛନ୍ତି। ସେ ସେହି ତୃତୀୟ ସ୍ୱର୍ଗରେ ଯାଇ ପହଞ୍ଚିଥିଲେ ଯେଉଁଠାରେ କି ଈଶ୍ୱରଙ୍କ ସିଂହାସନ ଅବସ୍ଥିତ। କାରଣ ପ୍ରକାଶିତ ବାକ୍ୟ ଚାରି ପର୍ବର ପ୍ରଥମ ଦୁଇ ପଦରେ ଲେଖା ଅଛି, ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ, ପୁଣି ତୁରୀ ଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି ତାହା କହିଲା, ଏଠାକୁ ଉଠିଆସ, ଯାହା ସବୁ ଏହା ପରେ ଅବଶ୍ୟ ଘଟିବ ସେହିସବୁ ଆମେ ତୁମକୁ ଦେଖାଇବୁ। ସେହିକ୍ଷଣି ମୁଁ ଆତ୍ମାରେ ଆବିଷ୍ଟ ହେଲି, ଆଉ ଦେଖ ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି ସିଂହାସନ ଉପରେ ଜଣେ ଉପବିଷ୍ଟ ଅଛନ୍ତି। ଏହାପରେ ପାଉଲ ହେଉଛନ୍ତି ଆଉ ଜଣେ ବ୍ୟକ୍ତି ଯେ କି ସ୍ୱର୍ଗକୁ ନୀତ ହୋଇଥିଲେ। ଏହି ବିଷୟ ଆମେ ଏହି ଦ୍ୱିତୀୟ କରନ୍ଥୀୟ ବାର ପର୍ବରେ ଲକ୍ଷ୍ୟ କରିବାକୁ ପାରିବା। ତେଣୁକରି ତିନି ଜଣ ବ୍ୟକ୍ତିଙ୍କର ଆମେ ପରିଚୟ ପାଉଅଛୁ ଯେଉଁମାନେ କି ସ୍ୱର୍ଗରୁ ସମ୍ବାଦ ଆଣି ଜଣାଇବା ନିମନ୍ତେ ସମର୍ଥ ହୋଇଥିଲେ। ଆଉ ସେମାନେ ହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ, ଯେ କି ମାନବ ରୂପ ଧାରଣ କରି ସ୍ୱର୍ଗରୁ ଅବତରଣ କଲେ ଓ ସ୍ୱର୍ଗ ବିଷୟ ନେଇ ଅନ୍ୟମାନଙ୍କ ଅପେକ୍ଷା ଅଧିକ ବିଷୟ ପ୍ରକାଶ କଲେ, ମାତ୍ର ତଥାପି ସେ ଏହି ବିଷୟରେ ଅତି ଅଳ୍ପ ପ୍ରକାଶ କରିଥିଲେ। ଜୋହନଙ୍କର ମଧ୍ୟ ଏହି ବିଷୟ ନେଇ ଅଧିକ କିଛି କହିବାର ନାହିଁ, କି ପାଉଲଙ୍କର ମଧ୍ୟ ଏହି ବିଷୟ ନେଇ ସେପରି କିଛି କହିବାର ନାହିଁ। ମାତ୍ର ପାଉଲ ଏହି ବାର ପର୍ବରେ ଆମମାନଙ୍କୁ କିଛି କହନ୍ତି ଯେ ଯଦି ସେ ତାହାଙ୍କର ସେହି ପ୍ରେରିତ ପଦର ଆତ୍ମପକ୍ଷ ସମର୍ଥନ କରିବା ନିମନ୍ତେ ବାଧ୍ୟ କରାଯାଇ ନଥାନ୍ତେ, ତାହେଲେ ସେ ସେହିସବୁ ବିଷୟ ଏଠାରେ ଆଦୌ ପ୍ରକାଶ କରିନଥାନ୍ତେ। ସେ ଏହି ପର୍ବରେ ତାହାଙ୍କର ସେହି ସ୍ୱର୍ଗାରୋହଣ ବିଷୟ ନେଇ କିଛି ପ୍ରକାଶ କରନ୍ତି। ପ୍ରଥମେ ଆମେ ପାଉଲଙ୍କର ଅନୁଭୂତି ବିଷୟ ନେଇ କିଛି ଅଧ୍ୟୟନ କରିବା। ବାର ପର୍ବର ପ୍ରଥମ ପଦରେ ଲେଖା ଅଛି, ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି, ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି। ପାଉଲ ଖ୍ରୀଷ୍ଟଙ୍କ ସକାଶେ ଯେଉଁ ସମସ୍ତ ଦୁଃଖ ଓ କ୍ଲେଶର ମଧ୍ୟ ଦେଇ ଗତି କରିଥିଲେ, ସେସବୁ ବିଷୟ ଦେଖାଇବା ନିମନ୍ତେ ସେ ଅନେକଗୁଡ଼ିଏ ଘଟଣା ବର୍ଣ୍ଣନା କରିଛନ୍ତି। ଆଉ ମୁଁ ଭାବୁଛି ଯେ ଈଶ୍ୱରଙ୍କ ଆତ୍ମା ତାହାଙ୍କୁ ସେହି ସମସ୍ତ ଅନୁଭୂତିଗୁଡ଼ିକ ଲେଖିବା ନିମନ୍ତେ ପ୍ରେରଣା ଯୋଗାଇଥିଲେ, ଯେପରି ସେହିସବୁ ବିଷୟକୁ ଅଧ୍ୟୟନ କରି କୌଣସି ବ୍ୟକ୍ତି କହିବାକୁ ସମର୍ଥ ହେବ ନାହିଁ ଯେ ମୁଁ ପ୍ରେରିତ ପାଉଲଙ୍କଠାରୁ ଅଧିକ କିଛି କ୍ଲେଶ ସହ୍ୟ କରିଅଛି ବୋଲି। ତେବେ ଏହି ସମସ୍ତ ଅନୁଭୂତି ମଧ୍ୟ ଦେଇ ପାଉଲ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିଥିଲେ ଓ ତାହାଙ୍କୁ ଗୌରବ ତଥା ମହିମାନ୍ୱିତ କରିବାକୁ ଯାଇ ସେ ଏହି ସମସ୍ତ ବିଷୟ ପ୍ରକାଶ କରିଅଛନ୍ତି, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ଜୀବନର ସାକ୍ଷ୍ୟ ମଧ୍ୟ ଦେଇ ମହିମାନ୍ୱିତ ହେବା ଆବଶ୍ୟକ। ତେବେ ପାଉଲ ଖ୍ରୀଷ୍ଟଙ୍କ ସକାଶେ ଯେ କେତେ କ୍ଲେଶ ସହ୍ୟ କରିଅଛନ୍ତି ତାହା ଆମମାନଙ୍କୁ ଜଣାଇବା ପରେ ସେ ବର୍ତ୍ତମାନ ପ୍ରଭୁଙ୍କଠାରୁ ପ୍ରାପ୍ତ ଦର୍ଶନ ଓ ଭାବବାଣୀ ମଧ୍ୟକୁ ଆସୁଅଛନ୍ତି। ଆମେ ଏଥିପୂର୍ବରୁ ଜାଣିସାରିଛୁ ଯେ ପ୍ରଭୁ ସେହି ଦମେଶକର ପଥରେ ପାଉଲଙ୍କୁ ଦର୍ଶନ ଦେଇଥିଲେ। ବର୍ତ୍ତମାନ ଏଠାରେ ମଧ୍ୟ ସେହିପରି ଆମେ ଆଉ ଏକ ଘଟଣା ବର୍ଣ୍ଣିତ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବା। ବାର ପର୍ବର ଦୁଇ ପଦରେ ଲେଖା ଅଛି, ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦ ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା। ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା ମୁଁ ଜାଣେ ନାହିଁ, ଈଶ୍ୱର ଜାଣନ୍ତି। ପାଉଲଠାରେ ତାହାଙ୍କର ସେହି ତୃତୀୟ ସ୍ୱର୍ଗକୁ ନୀତ ହେବାର ଅନୁଭୂତିକୁ ପ୍ରକାଶ କରନ୍ତି। ସେ ଆମମାନଙ୍କ ନିମନ୍ତେ ମଧ୍ୟ ତହିଁର ସମୟ ପ୍ରକାଶ କରନ୍ତି। ସେ କହନ୍ତି ଯେ ତାହାଙ୍କର ଏହି ପତ୍ର ଲେଖିବାର ଚଉଦ ବର୍ଷ ପୂର୍ବରୁ ଏହି ଘଟଣା ଘଟିଥିଲା। ତାହା ସମ୍ଭବତଃ ତାହାଙ୍କର ପ୍ରଥମ ପ୍ରଚାର ଯାତ୍ରାର ସମୟ ମଧ୍ୟରେ ଘଟିଥିଲା। ତାହାଙ୍କର ସେହି ପ୍ରଥମ ପ୍ରଚାର ଯାତ୍ରା ସମୟରେ ଲୁସ୍ତ୍ରାରେ ସେ ଯେଉଁ ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ ତାହା ସେ ପ୍ରେରିତ ଚଉଦ ପର୍ବର ଉଣେଇଶରୁ କୋଡ଼ିଏ ପଦ ମଧ୍ୟରେ ପ୍ରକାଶ କରିଅଛନ୍ତି। ଦେଖନ୍ତୁ ସେଠାରେ ଏହିପରି ଲେଖା ଅଛି, କିନ୍ତୁ ଆନ୍ତିଓକିଆ ଓ ଇକନିୟରୁ ସେଠାକୁ ଜିହୁଦୀମାନେ ଆସି ଲୋକସମୂହଙ୍କୁ ପ୍ରବର୍ତ୍ତାଇଲେ, ପୁଣି ପାଉଲଙ୍କୁ ପଥର ମାରି ସେ ମରିଅଛନ୍ତି ବୋଲି ମନେ କରି ବାହାରକୁ ଟାଣିଘେଣି ଗଲେ। ମାତ୍ର ଶିଷ୍ୟମାନେ ତାଙ୍କୁ ଘେରି ଠିଆ ହୁଅନ୍ତେ ସେ ଉଠି ନଗର ମଧ୍ୟରେ ପ୍ରବେଶ କଲେ। ପରଦିନ ସେ ବର୍ଣ୍ଣବାଙ୍କ ସହିତ ଦର୍ବିକୁ ବାହାରିଗଲେ। ମାତ୍ର ପ୍ରଶ୍ନ ହେଉଛି, ସେ କ'ଣ ମରିଯାଇଥିଲେ? ମୁଁ ଭାବୁନାହିଁ ଯେ ସେମାନେ ତାହାଙ୍କର ମୃତ୍ୟୁ ବିଷୟରେ ନିଶ୍ଚିତ ହୋଇନଥିଲେ ତାଙ୍କୁ ଛାଡ଼ିଦେଇଥାନ୍ତେ। ଏହା ମୋର ବ୍ୟକ୍ତିଗତ ମତାମତ ଯେ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଥିଲେ। ପାଉଲ ନିଜେ ମଧ୍ୟ ନିଶ୍ଚିତ ନଥିଲେ ଯେ ବାସ୍ତବରେ ସେ ସେହି ସମୟରେ ଦର୍ଶନ ଦେଖୁଛନ୍ତି ନା ପ୍ରକୃତିରେ ସେ ସ୍ୱର୍ଗକୁ ନୀତ ହୋଇଅଛନ୍ତି। ମାତ୍ର ଏହା ଅତି ସୁସ୍ପଷ୍ଟ ଯେ ସେ ଏଠାରେ ତାହାଙ୍କର ନିଜ ଅନୁଭୂତିକୁ ପ୍ରକାଶ କରୁଅଛନ୍ତି। ବାରପର୍ବର ତିନି ପଦରେ ଲେଖା ଅଛି, ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦେଶକୁ ନୀତ ହେଲା। ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା ମୁଁ ଜାଣେ ନାହିଁ, ଈଶ୍ୱର ଜାଣନ୍ତି। ତେବେ ପାଉଲ କ'ଣ ପ୍ରକୃତିରେ ମୃତ୍ୟୁବରଣ କରି ସେହି ସ୍ୱର୍ଗକୁ ନୀତ ହୋଇଥିଲେ, ନା ସେ ଚେତାଶୂନ୍ୟ ହୋଇପଡ଼ି ଦର୍ଶନ ଦେଖୁଥିଲେ? ତେବେ ମୋର ମତରେ ମୁଁ ବିଶ୍ୱାସ କରେ ଯେ ସେ ମୃତ୍ୟୁବରଣ କରିଥିଲେ ଓ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଥିଲେ। ମାତ୍ର ସେ ଯେଉଁପରି ଭାବେ ହେଉନା କାହିଁକି ଫଳାଫଳ ଏକ, ସେ ତୃତୀୟ ସ୍ୱର୍ଗ ଦେଖିଥିଲେ। ଲକ୍ଷ୍ୟ କରନ୍ତୁ ସେ କ'ଣ କହନ୍ତି, ଚାରିପଦରେ ଲେଖା ଅଛି, ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା। ଦେଖନ୍ତୁ ଏହା ଥିଲା ପାଉଲଙ୍କର ବିବରଣୀ। ସେ ଅନେକ କିଛି ବିଷୟ ଶୁଣିଥିଲେ, ସେ ଅନେକ ବିଷୟ କହନ୍ତି, ମାତ୍ର ତଥାପି ସେ ଅତି ଅଳ୍ପ କହନ୍ତି, ସେ ଅଧିକ କିଛି ବର୍ଣ୍ଣନା କରନ୍ତି ନାହିଁ। ଏହାପରେ ପାଞ୍ଚ ଓ ଛଅ ପଦରେ ଲେଖା ଅଛି, ଏହିପରି ଜଣଙ୍କ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋ ନିଜ ବିଷୟରେ ମୋହର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ। ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟ କହିବି, କିନ୍ତୁ କାଳେ କୌଣସି ଲୋକ ମୋତେ ଯେ ପ୍ରକାର ଦେଖେ କିମ୍ବା ମୋଠାରୁ ଯେ ପ୍ରକାର ଶୁଣେ, ମୋ ପ୍ରତି ପ୍ରକାଶିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋ ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ। ଏଠାରେ ଆମେ ଆତ୍ମପ୍ରଶଂସା ବା ଆତ୍ମଗୌରବର ବିଷୟକୁ ଲକ୍ଷ୍ୟ କରିବାକୁ ପାରୁନା। ପାଉଲ, ଯେ କି ତୃତୀୟ ସ୍ୱର୍ଗକୁ ନୀତ ହୋଇଥିଲେ ଓ ଅକଥନୀୟ ବାକ୍ୟ ଶ୍ରବଣ କରିଥିଲେ, ସେହି ପାଉଲ ଗୋଟିଏ ଟୋକାଇରେ ଗୋଟିଏ ଝରକା ବାଟେ ପ୍ରାଚୀର ଉପରୁ ତଳକୁ ଓହ୍ଲାଇ ଦିଆଯାଇଥିଲେ। ପାଉଲ ଏଠାରେ ନିଜକୁ ଉଚ୍ଚୀକୃତ କରୁନାହାନ୍ତି, ମାତ୍ର ସେ ପ୍ରଭୁଙ୍କୁ ମହିମାନିତ କରୁଅଛନ୍ତି। ପ୍ରଭୁ ପ୍ରତ୍ୟେକଙ୍କୁ ସେହି ପ୍ରକାର ହୃଦୟ ଦିଅନ୍ତୁ ଯେପରି ଆମେ ପ୍ରଭୁଙ୍କୁ ମହିମାନିତ କରିପାରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆଗେ ଯେ ଅଛି ପଛେ ଜୀବ ପ୍ରସ୍ତୁତ ଆମେ ରହିବା, ଆଗେ ଯେ ଅଛି ପଛେ ଜୀବ ପ୍ରସ୍ତୁତ ଆମେ ରହିବା, ଶେଷ ପର୍ଯ୍ୟନ୍ତ ଧରିଲେ ଧୈର୍ଯ୍ୟ ଉଦ୍ଧାର ପାଇବା, ତୁମେ ପ୍ରସ୍ତୁତ ହୁଅ ପ୍ରସ୍ତୁତ କର ଆଗମନ ନିକଟ, ଆସିବେ ଦିନେ ରାଜାଙ୍କ ରାଜା ପ୍ରସ୍ତୁତ ଆମେ ରହିବା।
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখে রাখুন odia.ttb@radio882.com। তবে আজ পাই বিদায় দিন্তু, নমস্কার।
নিজর মহিমা কেবে ন খোজি প্রস্তুত আমে রহিবা, নিজর মহিমা কেবে ন খোজি প্রস্তুত আমে রহিবা, খুয়াড়ে নথিবা মে সঙ্কু খোজিবা প্রস্তুত আমে রহিবা, তুমি প্রস্তুত হুও প্রস্তুত কর আগমন নিকট, আসিবে দিনে রাজাঙ্ক রাজা প্রস্তুত আমে রহিবা, আসিবে দিনে রাজাঙ্ক রাজা প্রস্তুত আমে রহিবা, এ সারা জগত যীশুঙ্কু দেখিব প্রস্তুত আমে রহিবা, তুমি প্রস্তুত হুও প্রস্তুত কর আগমন নিকট, তুমি প্রস্তুত।